ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପୁରୀ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା. ସୁପ୍ରିମକୋର୍ଟରେ ଆସନ୍ତାକାଲି ଶୁଣାଣି ହେବ ନିଟ୍ ୟୁଜି ଅନିୟମିତତା ସମ୍ପର୍କିତ 27ଟି ଆବେଦନ. ଭାରତୀୟ ପୁଞ୍ଜି ବଜାରରେ ରେକର୍ଡ ପରିମାଣର ପୁଞ୍ଜି ବିନିଯୋଗ କରିଛନ୍ତି ବିଦେଶୀ ପୁଞ୍ଜିନିବେଶକ. ଫ୍ରାନ୍ସ ସଂସଦୀୟ ନିର୍ବାଚନର ନିର୍ଣ୍ଣାୟକ ପର୍ଯ୍ୟାୟ ନିମନ୍ତେ ମତଦାନ ଜାରି. ଏବଂ ଭାରତ ଜିମ୍ବାୱେ ମଧ୍ୟରେ ଆଜି ହରାରେଠାରେ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଜାରି. ଚେନ୍ନାଇରେ ହେବାକୁ ଥିବା ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ବର୍ଷା ଯୋଗୁଁ ବିଳମ୍ବିତ. ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆଜି ପୁରୀ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି. ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ବଡ଼ଦାଣ୍ଡରେ ତିନି ରଥକୁ ଟାଣି ଟାଣି ନେଇଛନ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀଜୀଉମାନଙ୍କୁ ଦେଖିବା ଲାଗି ଆଜି ପୁରୀ ଗସ୍ତ କରିଛନ୍ତି. ବିଶ୍ୱର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କ ଦର୍ଶନ ସହ ରଥ ଟାଣିଥିବା ଦେଖିବାକୁ ମିଳିଥିଲା. ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା. ପହଣ୍ଡି ଶେଷ ହେବା ପରେ ତିନି ରଥରେ ଶ୍ରୀଜୀଉମାନଙ୍କୁ ବିଜେ କରାଯାଇଥିଲା. ଚଳିତ ବର୍ଷ ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ଓ ନେତୃତ୍ୱ ନୀତି ଆଜି ପାଳନ କରାଯାଉଥିବାରୁ ଏହି ବର୍ଷ ରଥଯାତ୍ରାର ସ୍ୱାତନ୍ତ୍ର୍ୟ ରହିଛି. ଆଜି ସକାଳେ ମଙ୍ଗଳାଳତୀ ଶେଷ ହେବା ପରେ ମୈଲମ ଅବକାଶ ପୂଜା କରାଯାଇ ଦଶ ଅବତାର ଠାକୁରଙ୍କୁ ବାହୁଡ଼ା ବିଜେ କରାଯାଇଥିଲା. ଶ୍ରୀଜୀଉମାନଙ୍କର ଅନ୍ୟାନ୍ୟ ଦୈନନ୍ଦିନ ନୀତି ପରେ ସେନାପଟା ଲାଗି ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ କରାଯାଇ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା. ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରଥ ଉପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ପରେ ଗଜପତି ମହାରାଜ ଛେରାପହଣ୍ଡା ନୀତି ସମ୍ପାଦନ କରିଥିଲେ. ପରେ ଚାରଫିଟା ଓ ଘୋଡ଼ା ସାରଥି ଲାଗିବା ପରେ ରଥଟଣା କାର୍ଯ୍ୟ ଅପରାହ୍ନ 5ଟାରେ ଆରମ୍ଭ ହୋଇଥିଲା. ତେବେ ସୂର୍ଯ୍ୟାସ୍ତ ସୁଦ୍ଧା ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିନଥିବାରୁ ଆସନ୍ତାକାଲି ପୁଣି ରଥଟଣା ହେବ. ନୂଆଦିଲ୍ଲୀ ହଜ୍ ଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଛି. ଏଥିରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ ସାମିଲ ହୋଇଥିଲେ. ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ଶେଖାବତ କହିଛନ୍ତି, ଓଡ଼ିଶାର ପୁରୀ ବ୍ୟତୀତ ନୂଆଦିଲ୍ଲୀର ହଜ୍ ଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ 46 ବର୍ଷ ହେବ ରଥଯାତ୍ରା ଅନୁଷ୍ଠିତ ହେଉଛି. ସେ କହିଛନ୍ତି, ଏହି ଯାତ୍ରା ସମସ୍ତଙ୍କୁ ଏକତ୍ର ହେବା ଲାଗି ସୁଯୋଗ ସୃଷ୍ଟି କରିଛି. ଏହି ଅବସରରେ ଶ୍ରୀ ଶେଖାବତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅମରନାଥ ଗୁମ୍ଫା ତୀର୍ଥଯାତ୍ରା ପାଇଁ ଆଜି ଦଶମ ପର୍ଯ୍ୟାୟରେ ଜମ୍ମୁର ଭଗବତୀନଗର ଯାତ୍ରୀନିବାସ ମୂଳ ଶିବିରରୁ 6145 ଜଣ ତୀର୍ଥଯାତ୍ରୀ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପୃଥକ୍ ପୃଥକ୍ ଭାବେ 238 ଦଳରେ ଶ୍ରଦ୍ଧାଳୁମାନେ ଏହି ଯାତ୍ରା କରୁଛନ୍ତି। ଏପର୍ଯ୍ୟନ୍ତ 1,06,000 ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ଦର୍ଶନ କରିସାରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟରେ ଆସନ୍ତାକାଲି ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ସମ୍ବନ୍ଧୀୟ ଅନେକଗୁଡ଼ିଏ ଆବେଦନର ଶୁଣାଣି ହେବ। ଏହି ଆବେଦନଗୁଡ଼ିକ ମଧ୍ୟରେ ପୁଣି ଥରେ ନିଟ୍ ପରୀକ୍ଷା କରିବା ସମ୍ବନ୍ଧୀୟ ଆବେଦନ ରହିଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ ବି ପାର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମୋଟ 26ଟି ଆବେଦନର ଶୁଣାଣି କରିବେ। ଛାତ୍ରଛାତ୍ରୀମାନେ ଆବେଦନରେ ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତା ନେଇ ସ୍ୱତନ୍ତ୍ର ଯାଞ୍ଚ ପାଇଁ ଦାବି କରିଛନ୍ତି। ନିଟ୍ ବିବାଦ ମଧ୍ୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ କୁହାଯାଇଛି, ନିଟ୍ ପରୀକ୍ଷାରେ ସେଭଳି କୌଣସି ବଡ଼ ଧରଣର ଅନିୟମିତତା ହୋଇନଥିବାରୁ ପୁନର୍ବାର ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ। କେନ୍ଦ୍ର ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି, ପୁନର୍ବାର ପରୀକ୍ଷା ହେଲେ ଅନେକ ପ୍ରତିଯୋଗୀଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। 2024-25 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ନିମନ୍ତେ ଗତ ଜୁନ୍ 19 ତାରିଖରୁ ଆରମ୍ଭ ହୋଇଥିବା ପ୍ରାକ୍ ବଜେଟ୍ ପରାମର୍ଶ କାର୍ଯ୍ୟକ୍ରମ ଶେଷ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍ ବଜେଟ୍ ପରାମର୍ଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଆଲୋଚନାକାଳରେ କୃଷକ ସଂଗଠନ, ବାଣିଜ୍ୟିକ ସଂସ୍ଥା, ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଉଦ୍ୟୋଗ ଏବଂ ବିଭିନ୍ନ ସେବା ଯୋଗାଇ ଦେଉଥିବା ସଂସ୍ଥା ଓ ବିଶେଷଜ୍ଞମାନେ ଏଥିରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଅର୍ଥ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାକ୍ ବଜେଟ୍ ପରାମର୍ଶ କାର୍ଯ୍ୟକ୍ରମରେ ମତାମତ ଦେଇଥିବା ସମସ୍ତଙ୍କୁ ଅର୍ଥମନ୍ତ୍ରୀ ସୀତାରମଣ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ବଜେଟ୍ ପ୍ରସ୍ତୁତ କରିବା ସମୟରେ ସମସ୍ତଙ୍କ ମତାମତକୁ ସାବଧାନତାର ସହ ବିଚାରକୁ ନିଆଯିବ। ଭାରତୀୟ ପୁଞ୍ଜି ବଜାରର ସକାରାତ୍ମକ ଅଭିବୃଦ୍ଧି ପରେ ବିଦେଶୀ ନିବେଶକାରୀମାନେ ପୁଞ୍ଜି ବିନିଯୋଗ କରିବା ଆରମ୍ଭ କରିଛନ୍ତି। ଚଳିତ ମାସ 5 ତାରିଖ ସୁଦ୍ଧା ଦେଶର ପୁଞ୍ଜି ବଜାରକୁ ବିଦେଶୀ ନିବେଶକମାନେ 7,962 କୋଟି ଟଙ୍କା ବିନିଯୋଗ କରିଛନ୍ତି। ଗତ ଜୁନ୍ ମାସରେ ସମ୍ପୃକ୍ତ ନିବେଶକାରୀମାନେ 26,565 କୋଟି ଟଙ୍କା ବିନିଯୋଗ କରିଥିଲେ। ସୂଚନା ଅନୁଯାୟୀ ଚଳିତ ବର୍ଷ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଏପର୍ଯ୍ୟନ୍ତ 1,16,000 କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏହା ପୂର୍ବରୁ ଗତ ମେ ମାସରେ ବିଦେଶୀ ନିବେଶକମାନେ ପୁଞ୍ଜି ବଜାରରେ 25,000 କୋଟି ଟଙ୍କା ଫେରାଇ ନେଇଥିଲେ। ଏପ୍ରିଲ ମାସରେ ମଧ୍ୟ ପୁଞ୍ଜି ବଜାରରୁ 8,700 କୋଟି ଟଙ୍କା ଫେରାଇ ନିଆଯାଇଥିଲା। ବିଦେଶୀ ନିବେଶକମାନେ ଚଳିତ ବର୍ଷ ମାର୍ଚ୍ଚରେ 35,098 କୋଟି ଏବଂ ଫେବୃୟାରୀରେ 1,539 କୋଟି ଟଙ୍କା ବିନିଯୋଗ କରିଥିବାବେଳେ ଜାନୁୟାରୀ ମାସରେ 25,743 କୋଟି ଟଙ୍କା ଫେରାଇ ନେଇଥିଲେ।
तारीख पे तारीख, तारीख पे तारीख।
लेकिन अब ऐसा नहीं,
FIR करना आसान नहीं,
आसान बन गया। अब पता नहीं जांच में कुछ हो भी रहा है या नहीं, अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बात पुरानी, नए कानून लिखेंगे नए भारत की कहानी। ये नहीं आजादी, ये नहीं आजादी,
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने कानून।
ଫ୍ରାନ୍ସରେ ସଂସଦୀୟ ନିର୍ବାଚନର ଦ୍ୱିତୀୟ ତଥା ନିର୍ଣ୍ଣାୟକ ପର୍ଯ୍ୟାୟ ନିମନ୍ତେ ଆଜି ମତଦାନ ଜାରି ରହିଛି। ଭାରତୀୟ ସମୟ ଅନୁଯାୟୀ ରାତି 11:30ରେ ଏହି ପର୍ଯ୍ୟାୟ ମତଦାନ ଶେଷ ହେବ। ଫ୍ରାନ୍ସ ସଂସଦର ନିମ୍ନ ସଦନର 577 ଆସନ ମଧ୍ୟରୁ ଆଜି 501 ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ଅନ୍ୟ 76 ଆସନରେ ଗତ ରବିବାର ପ୍ରଥମ ପର୍ଯ୍ୟାୟରେ ମତଦାନ ହେବା ସହ ବିଜୟୀ ପ୍ରାର୍ଥୀ ଘୋଷଣା ହୋଇଥିଲା। ଆସନ୍ତାକାଲି ସକାଳ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି। ସଂସଦର ବଜେଟ୍ ଅଧିବେଶନ ଆସନ୍ତା 22 ତାରିଖରୁ ଆରମ୍ଭ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ଅଧିବେଶନ ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଆସନ୍ତା 23 ତାରିଖ ଦିନ ଉପସ୍ଥାପନ କରାଯିବ। ବଜେଟ୍ ଅଧିବେଶନ ସଂକ୍ରାନ୍ତ ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଥିବା ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଏହା ପ୍ରଥମ ବଜେଟ୍ ଉପସ୍ଥାପନ ହେବ। ଗତମାସରେ ସଂସଦର ମିଳିତ ଅଧିବେଶନକୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଭବିଷ୍ୟତକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଉଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀରେ ଲୋକସଭା ନିର୍ବାଚନ ଯୋଗୁଁ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ କରାଯାଇଥିଲା। ଲୋକସଭା ନିର୍ବାଚନ ପରେ ଗତମାସ 24 ତାରିଖରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନରେ ନବନିର୍ବାଚିତ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଯାଇଥିଲା। ଛତିଶଗଡ଼ରେ ତଲାସୀ ଅଭିଯାନ ସମୟରେ ସୁରକ୍ଷା ବଳ ସୁକୁମା ଜିଲ୍ଲାରୁ 5 ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଏହି ତଲାସୀ ସମୟରେ ସେମାନଙ୍କ ନିକଟରୁ 2 ବିଜିଏଲ୍ ସେଲ୍, 9 ଡିଟୋନେଟର, 1 ଟିଫିନ୍ ବୋମା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଭାରତ ଜିମ୍ବାୱେ ମଧ୍ୟରେ ଆଜି ହରାରେଠାରେ ଦ୍ୱିତୀୟ T20 ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ବିନିମୟରେ 234 ରନ୍ ସ୍କୋର କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 10 ଓଭରରେ 6 ୱିକେଟ୍ ହରାଇ 74 ରନ୍ ସଂଗ୍ରହ କରିଛି। ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଦ୍ୱିତୀୟ ମହିଳା T20 କ୍ରିକେଟ୍ ମ୍ୟାଚ୍ ବର୍ଷା ଯୋଗୁଁ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆସନ୍ତାକାଲି ରାତି 9:30ରେ ପ୍ରସାରିତ ହେବ। ଏହାର ଶୀର୍ଷକ ରହିଛି ରାଷ୍ଟ୍ରୀୟ ହଇଜା ରୋକିବା ଅଭିଯାନ 2024। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବାଲ୍ ସ୍ୱାସ୍ଥ୍ୟ ଓ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଉପାୟୁକ୍ତ ଡକ୍ଟର ଶୋଭନା ଗୁପ୍ତା ଏବଂ ଏମ୍ସ ନୂଆଦିଲ୍ଲୀର ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଗୋବିନ୍ଦ କେ ମଖାରିଆ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଶ୍ରୋତାମାନେ ଏ ସମ୍ପର୍କିତ ପ୍ରଶ୍ନ 011-2342-1050 ଏବଂ 233-1-4444 ଫୋନ୍ ନମ୍ଘରରେ କଲ୍ କରି ପଚାରିପାରିବେ। ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ଘର 9289-940044 ମଧ୍ୟ ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ୍, ନ୍ୟୁଜ୍ ଅନ୍ ଏଆଇଆର୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ପୁରୀ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ସୁପ୍ରିମ୍କୋର୍ଟରେ ଆସନ୍ତାକାଲି ଶୁଣାଣି ହେବ ନିଟ୍ ୟୁଜି ଅନିୟମିତତା ସମ୍ପର୍କିତ 27 ଆବେଦନ। ଭାରତୀୟ ପୁଞ୍ଜି ବଜାରରେ ରେକର୍ଡ ପରିମାଣର ପୁଞ୍ଜି ବିନିଯୋଗ କରିଛନ୍ତି ବିଦେଶୀ ପୁଞ୍ଜିନିବେଶକ। ଫ୍ରାନ୍ସ ସଂସଦୀୟ ନିର୍ବାଚନର ନିର୍ଣ୍ଣାୟକ ପର୍ଯ୍ୟାୟ ନିମନ୍ତେ ମତଦାନ ଜାରି ଏବଂ ଭାରତ ଜିମ୍ବାୱେ ମଧ୍ୟରେ ଆଜି ହରାରେଠାରେ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଜାରି। ଚେନ୍ନାଇରେ ହେବାକୁ ଥିବା ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ବର୍ଷା ଯୋଗୁଁ ବିଳମ୍ବିତ।